ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
କହିଯା ଜଗତର କୋଣେ କୋଣେ ରେ ମହାନନ୍ଦରେ, ଆଜି ଗାଇଯା କହିଯା କହିଯା ଜଗତର କୋଣେ କୋଣେ ରେ ମହାନନ୍ଦରେ। ସାରା ଜଗତର ମୁକତି ପାଇଁ ରେ ଜନମିଲେ ଯୀଶୁ ଗୁହାଳ କୁଣ୍ଡରେ, ଶାନ୍ତିର ପ୍ରତୀକ ହୋଇ ରେ ମହାନନ୍ଦରେ। ଆଜି ଗାଇଯା କହିଯା କହିଯା ଜଗତର କୋଣେ କୋଣେ ରେ ମହାନନ୍ଦରେ। ଯିବା ବେଥଲି ହିମ କରିବା ଶିଶୁଙ୍କ ମୁଖ ଦର୍ଶନ, ଚାଲ ଚାଲ ଯିବା ବେଥଲି ହିମ କରିବା ଶିଶୁଙ୍କ ମୁଖ ଦର୍ଶନ ମହାନନ୍ଦରେ। ଆଜି ଗାଇଯା କହିଯା କହିଯା ଜଗତର କୋଣେ କୋଣେ ରେ ମହାନନ୍ଦରେ ମହାନନ୍ଦରେ।
ଯୀଶୁ ପାସେ
ପାଇବ ଜୀବନ ବିନା ମୂଲ୍ୟରେ ରହିବ ସର୍ବଦା ଯୀଶୁଙ୍କ ଠାରେ ପାଇବ ଜୀବନ ବିନା ମୂଲ୍ୟରେ ରହିବ ସର୍ବଦା ଯୀଶୁଙ୍କ ଠାରେ ମହାନନ୍ଦରେ ଆଜି ଗାଇ ଯା କହି ଯା କହି ଯା ଜଗତର କୋଣେ କୋଣେରେ ମହାନନ୍ଦରେ ଆଜି ଗାଇ ଯା କହି ଯା କହି ଯା ଜଗତର କୋଣେ କୋଣେରେ ମହାନନ୍ଦରେ ସାରା ଜଗତର ମୁକ୍ତି ପାଇଁ ରେ ଜନମିଲେ ଯୀଶୁ ଗୁହାଳ କୁଣ୍ଡରେ ଶାନ୍ତିର ପ୍ରତୀକ ହୋଇ ରେ ମହାନନ୍ଦରେ ଆଜି ଗାଇ ଯା କହି ଯା କହି ଯା ଜଗତର କୋଣେ କୋଣେରେ ମହାନନ୍ଦରେ 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 ମହାନ
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। आम ठिकणा एडवेंटिस्ट मीडिया सेंटर, एसडीए मिशन कंपाउंड, सलिशपुरी पार्क, पुणे 411037 महाराष्ट्र। बा खोलंतु आमर वेबसाइट जेकोणसी एंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ସେ ମେଘରେ ଆସୁଛନ୍ତି। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖୁ। ଶତ୍ରୁ ସୈତାନ ହସ୍ତରୁ ସେ ସୁରକ୍ଷାରେ ଆପଣମାନଙ୍କୁ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବତା ଆପଣଙ୍କ ସହ ବର୍ତ୍ତି ରହୁ। ପ୍ରିୟସତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସେ ମେଘରେ ଆସୁଅଛନ୍ତି। ବନ୍ଧୁ, ଆମେ ସମସ୍ତେ ଏହି ପୃଥିବୀରେ ବାସ କରୁଛେ। ଦିନେ ବା ଦିନେ ଏହି ପୃଥିବୀ ଶେଷ ହେବାକୁ ଯାଉଅଛି। ଆଉ ଶେଷ ଯଦି ଏହି ପୃଥିବୀ ଶେଷ ହେବ, ତାହେଲେ ଯେତେ ମାନବ ଜାତି ଏହି ପୃଥିବୀରେ ବାସ କରୁଛନ୍ତି, ସେମାନେ କେଉଁଠାକୁ ଯିବେ? ଯଦି ଏହି ପୃଥିବୀ ନଷ୍ଟ ହୋଇଯିବ, ତାହେଲେ ମାନବ ଜାତି କେଉଁଠାରେ ରହିବେ? ଏହା ଏକ ପ୍ରଶ୍ନ। ପବିତ୍ର ଶାସ୍ତ୍ର ବାଇବଲ କୁହେ କି ଯୀଶୁଖ୍ରୀଷ୍ଟ ଯେତେବେଳେ ଏହି ପୃଥିବୀରେ ଥିଲେ, ସେ ଆଶ୍ୱାସନା ଦେଲେ ଯେ ଯେତେବେଳେ ସେ ଆସିବେ, ସେତେବେଳେ ଯେତେ ଲୋକ ତାହାଙ୍କଠାରେ ବିଶ୍ୱାସ କରୁଛନ୍ତି, ସେମାନଙ୍କୁ ଆପଣା ସହ ନେବେ। ଯେଉଁଠାରେ ସେ ବାସ କରନ୍ତି, ସେଇଠାରେ ଯେତେ ଲୋକ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ତାହାଙ୍କ ସହ ରହିବେ, ତାଙ୍କ ପିତାଙ୍କ ସହ ରହିବେ, ସେମାନେ ଦୂତଙ୍କ ସହ ରହିବେ, ଯାହା ଆମେ କହୁଛୁ ସ୍ୱର୍ଗ। ବନ୍ଧୁ, ଆଜି ରାତିରେ କେତେଜଣ ଲୋକ ହାତର ଏକ ସୋ ସହିତ ସହମତ ହେବେ ଯେ ଆମେ ଶେଷ ଦିନରେ ବାସ କରୁଛୁ। ସତେ ଯେପରି ପୃଥିବୀ କାନ୍ଦୁଛି ଏବଂ କିଛି ପାଇଁ କାନ୍ଦୁଛି, କିନ୍ତୁ କ'ଣ ପାଇଁ କାନ୍ଦୁଛି? ଆମର ଯୁଦ୍ଧ ଏବଂ ଯୁଦ୍ଧର ଗୁଜବ ଅଛି ଏବଂ ଜାତି ବିରୁଦ୍ଧରେ ଜାଗ୍ରତ ହେଉଛି। ଭୂକମ୍ପ, ସୁନାମି ଏବଂ ପ୍ରବଳ ବନ୍ୟା ପରିସ୍ଥିତି ଅନୁମାନ କରାଯାଏ ନାହିଁ। ମରୁଡ଼ି ଏବଂ ଦୁର୍ଭିକ୍ଷ ଅଧିକାଂଶ ତୃତୀୟ ବିଶ୍ୱ ରାଷ୍ଟ୍ରର ଦୃଶ୍ୟକୁ ଦୁଃଖ ଦେଇଥାଏ ଏବଂ ଦୁଃଖ ବିଷୟରେ ଏଠାରେ ମଧ୍ୟ ଯେ ଯୁକ୍ତରାଷ୍ଟ୍ରରେ କିନ୍ତୁ ବାଇବଲ ଆମକୁ ଚେତାବନୀ ଦେଉଛି ଯେ ଏହିସବୁ ଘଟଣା ଶେଷ ହେବା ପୂର୍ବରୁ ଘଟିବ। ତେଣୁ ଏହା କହିବା ଅତ୍ୟନ୍ତ ନିରାପଦ ଯେ ଆମେ ଶେଷ ସମୟରେ ଏ ପୁରୁଷ ଏପର୍ଯ୍ୟନ୍ତ ବାସ କରୁଅଛୁ। ତେବେ ଆମେ କ'ଣ କରିବା ଏବଂ କେଉଁଠାରେ ଦେଖିବା? ମୁଁ ଜାଣେ ଯେ ଗଣମାଧ୍ୟମ, ଟିଭି କିମ୍ବା ନ୍ୟୁଜ୍ ଷ୍ଟେସନରୁ ସମୟ ସହିତ ସାମ୍ପ୍ରତିକ ରହିବାକୁ କିମ୍ବା କେତେକ ଇଣ୍ଟରନେଟ୍ କିମ୍ବା ବନ୍ଧୁମାନଙ୍କ ବିଶ୍ୱ ବ୍ୟବହାର ସହିତ ସମ୍ପାଦିତ ରଖିବା ପାଇଁ ଦୋଷୀ। ଏପରିକି ବିଶ୍ୱର ସ୍ଥିତିରେ ଆମକୁ ସାହାଯ୍ୟ କରିବାକୁ କିଛି ଲୋକ ସରକାରଙ୍କୁ ଚାହିଁପାରନ୍ତି। ମୋତେ ଦୁନିଆର ସ୍ଥିତି ବିଷୟରେ କିଛି ଗୁପ୍ତରେ ଭରିବାକୁ ଦିଅ ବନ୍ଧୁ। ଏଠାରେ ମୋର ବନ୍ଧୁମାନେ, ଆମେ ଏକ ପତିତ ଦୁନିଆରେ ବାସ କରୁଛୁ। ଆମେ ପାପ ସ୍ଥିତିରେ ଅଛୁ। ଏ ଦିନ ବଗିଚାରେ ମନୁଷ୍ୟର ପତନ ପରଠାରୁ ସେପରି ହୋଇଛି ବନ୍ଧୁ। ଆମର ପାପ ଆମକୁ ଏକ ପବିତ୍ର ଈଶ୍ୱରଙ୍କ ଠାରୁ ପୃଥକ କରି ରଖିଅଛି ଏବଂ ଏହି ବ୍ୟବଧାନକୁ ଦୂର କରିବାର ଏକମାତ୍ର ଉପାୟ ହେଉଛି ଯୀଶୁଖ୍ରୀଷ୍ଟଙ୍କ ଠାରେ ଆମର ବିଶ୍ୱାସ ରଖିବା। ବର୍ତ୍ତମାନ ଆପଣ ରାତିର ଖବର ଅପେକ୍ଷା ଶୁଣିବେ ନାହିଁ। ଆପଣ ଇଣ୍ଟରନେଟ୍ରେ ସାମ୍ପ୍ରତିକ ବ୍ଲଗ୍ ପୃଷ୍ଠାଗୁଡ଼ିକରେ ତାହା ପଢ଼ିବେ ନାହିଁ। ତେବେ ଜ୍ଞାନ ଏବଂ ସ୍ୱାଦନା ଏବଂ ବୁଝିବା ପାଇଁ ଆମେ ଏହି ଶେଷ ଦିନରେ କେଉଁଠାରେ ଦେଖିବା ବନ୍ଧୁ? ଆମେ ବାଇବଲର ମୋର ବନ୍ଧୁମାନଙ୍କୁ ପବିତ୍ର ଶାସ୍ତ୍ର ଦେଖିବା ବନ୍ଧୁ। ଏହାପରେ ସ୍ୱର୍ଗରେ ମଣିଷ ପୁତ୍ର ଚିହ୍ନ ଦେଖାଯିବ ଏବଂ ପୃଥିବୀରେ ସମସ୍ତ ଗୋଷ୍ଠୀ ଶୋକ କରିବେ ଏବଂ ସେମାନେ ମଣିଷ ପୁତ୍ରଙ୍କୁ ସ୍ୱର୍ଗର ମେଘରୁ ଶକ୍ତି ଏବଂ ମହାନ ଗୌରବ ସହିତ ଆସିବା ଦେଖିବେ। ଏହିପରି ପବିତ୍ର ଶାସ୍ତ୍ର ବାଇବଲ କରୁଛି ବନ୍ଧୁ। ତାହେଲେ ତାହାଙ୍କ ସହ ଭେଟିବା ପାଇଁ ଆମେ କ'ଣ କରିବାକୁ ପଡ଼ିବ? ପ୍ରାର୍ଥନା କରିବାକୁ ପଡ଼ିବ ବନ୍ଧୁ। ମୁଁ ନିଶ୍ଚୟ କହିବି ଯେ ଯେତେବେଳେ ମୁଁ ଖ୍ରୀଷ୍ଟିଆନମାନଙ୍କୁ ଜଗତର ଭବିଷ୍ୟତ ବିଷୟରେ ଭୟଭୀତ କରେ, ସେତେବେଳେ ଟିକେ ଦ୍ୱନ୍ଦ୍ୱରେ ପଡ଼େ। ବର୍ତ୍ତମାନ ଯଦି ଆପଣ ଦୃଷ୍ଟିକୋଣର ଦେଖୁଥିଲେ, ତେବେ ତୁମେ କେବଳ ଦୁନିଆକୁ ଅତି ଭୟଭୀତ ଢଙ୍ଗରେ ଦେଖିବାର କାରଣ ହୋଇଥାନ୍ତା। କାରଣ ଏତେ ଅତ୍ୟନ୍ତ ବାଲବାହୀ ମନେ ହୁଏ। ଆମ ପାଖରେ ଇରାନର ରାଷ୍ଟ୍ରପତି ମହମ୍ମଦ ଅହମ୍ମଦାବାଦ ଆନବିକ ସାମର୍ଥ୍ୟ ପାଇଁ ଜକିଂ କରୁଛନ୍ତି ଏବଂ ଏହି ସମାନ ବ୍ୟକ୍ତି ଯିଏ କହିଛନ୍ତି ଯେ ହୋଲକଣ୍ଡ କେବେ ହୋଇନଥିଲା ଏବଂ ଜୀବନର ମୂଳ ଲକ୍ଷ୍ୟ ହେଉଛି ଇସ୍ରାଏଲକୁ ପୃଥିବୀ ପୃଷ୍ଠରୁ ପୋଛିଦେବା ଏବଂ ଆମର କିମ ଜଙ୍ଗ ଇଲ୍ ଅଛନ୍ତି ଉତ୍ତର କୋରିଆର କମ୍ୟୁନିଷ୍ଟ ଏକ ଛତ୍ରବାଦୀ ଶାସକ ଏବଂ ସେ ସମୁଦ ଅହମ୍ମଦାବାଦଙ୍କ ପରି ଜଣେ ଉଗ୍ରବାଦୀ ଏବଂ ତାଙ୍କର ପରମାଣୁ କ୍ଷମତା ଏବଂ ମିଲିୟନ ବା ସହସ୍ର ସୈନ୍ୟ ବାହିନୀ ଅଛି ଏବଂ ଆଫଗାନିସ୍ତାନ ଓ ଓସାମା ବିନ୍ ଲାଡେନ୍ ପାଇବା ପାଇଁ କିମ୍ବା ଇରାକୀମାନଙ୍କ ବିଷୟରେ ଏକ ଅଧିକାଂଶ ବିଷୟରେ ୟୁରୋପୀୟ ୟୁନିୟନ ଝିଅ ଆମକୁ ଠିଆ କରିପାରିବେ ନାହିଁ। ଆମେ ବର୍ତ୍ତମାନ ଅର୍ଥନୈତିକ ସ୍ଥିତି ବିଷୟରେ ମଧ୍ୟ କହିବୁ ନାହିଁ ଯାହା ଆମ ନିଜ ଦେଶରେ ଅଛି ବନ୍ଧୁ। ହଁ, ଯଦିଓ ବିଶ୍ୱର ଦୃଶ୍ୟ ଆମେ ଏକ ଭୟଙ୍କର ହତାଶ ଅବସ୍ଥାରେ ଅଛୁ ବନ୍ଧୁ, କିନ୍ତୁ ଖ୍ରୀଷ୍ଟିଆନଙ୍କ ପାଇଁ ଏହା ହେବା ଉଚିତ ନୁହେଁ। କାରଣ ଆମ ଭିତରେ ଖ୍ରୀଷ୍ଟଙ୍କର ଗୌରବର ଆଶା ଅଛି। କିଛି କାହିଁକି ଏହା ହେଉଛି ଯେ କେତେକ ଖ୍ରୀଷ୍ଟିଆନ ଯେପରି ସେମାନେ ପର୍ବରୁ ପଡ଼ିନାହାନ୍ତି। ମୁଁ ଆପଣଙ୍କୁ କାହିଁକି କହିବି ବନ୍ଧୁ, ଏହାର କାରଣ ସେମାନେ ପୂର୍ବରୁ ଶାସ୍ତ୍ର ପଡ଼ିନାହାନ୍ତି। ଯେପରି ପାଉଲ ଦ୍ୱିତୀୟ ତିମୋଥି 4 ଏହିପରି ଲେଖନ୍ତି କି ସମୟ ଆସିବ ଯେତେବେଳେ ସେମାନେ ସଠିକ ତତ୍ତ୍ୱ ସହ କରିବେ ନାହିଁ, କିନ୍ତୁ ନିଜ ଇଚ୍ଛା ଅନୁଆଇ, କାରଣ ସେମାନଙ୍କ କାନ ଶୁଣିଛି। ସେମାନେ ନିଜ ପାଇଁ ଶିକ୍ଷକ ଗଦା କରିବେ ଏବଂ ସେମାନେ ନିଜ ଆଡ଼କୁ ଫେରିବେ। ସତ୍ୟଠାରୁ କାନ ଦୂରରେ ଏବଂ କାହାଣୀରୁ ଅଲଗା କର। ତୁମେ ଜାଣିଛ କି ମୋର ବନ୍ଧୁଗଣ, କାନରେ କାନ୍ଦିବାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ସର୍ବଶ୍ରେଷ୍ଠ ତଥ୍ୟ, ସର୍ବଶ୍ରେଷ୍ଠ ତତ୍ତ୍ୱ ଶୁଣିବାକୁ ଏକ ଇଚ୍ଛା ଯାହା ଧାଡ଼ିରେ ଆସୁଛି। ବନ୍ଧୁ, ଏହାର ଅର୍ଥ ହେଉଛି ସାଂସାରିକ ପ୍ରଚାରକମାନଙ୍କ ଠାରୁ ନୂତନ ଶୀତଳ ଶିକ୍ଷା ଶୁଣିବାକୁ ଏକ ଉତ୍ସାହୀ ଇଚ୍ଛା। ଏହି ଉପଦେଶଗୁଡ଼ିକ କଦାପି ପାପର ସମ୍ମୁଖୀନ ହୁଏ ନାହିଁ ବନ୍ଧୁ, ଏବଂ ଶ୍ରୋତାମାନଙ୍କୁ ନିଜ ଆଖିରେ ଯାହା ଠିକ୍ ତାହା କରିବାକୁ ଅନୁମତି ଦିଏ। ତୁମର ନିଜର ଈଶ୍ୱର ହୁଅ ଯେ ଏହି ତତ୍ତ୍ୱଗୁଡ଼ିକ ଯାହା କହୁଛି ଏବଂ ସେଗୁଡ଼ିକୁ ଆଜି ବହୁତ ଲୋକପ୍ରିୟ। ମୋର ବନ୍ଧୁମାନେ, ଯେପରି ବିଭିନ୍ନ ରାଷ୍ଟ୍ରରେ ଚର୍ଚ୍ଚରେ 300 ମାଇଲ ଛଡ଼ା ଚଉଡ଼ା ଏବଂ ଲଞ୍ଚ ଗଭୀର, କାରଣ ଯଦି ଆମେ ବାସ୍ତବରେ ଶାସ୍ତ୍ର ପଢ଼ିଛେ ତେବେ ଯେପରି ମାଥିଓ 24:30 ଅର୍ଥକୁ ବୁଝାଇ ପାରିବା ଏବଂ ଏହା ବିଶ୍ୱର ଭବିଷ୍ୟତ ବିଷୟରେ ଚିନ୍ତା କରିବୁ ନାହିଁ। ଏବଂ ଏହା ମୁଁ ପୁନର୍ବାର ପଢ଼ୁବି, ଏହି ଉପଦେଶଗୁଡ଼ିକ କଦାପି ପାପର ସମ୍ମୁଖୀନ ହୁଏ ନାହିଁ, ଏବଂ ଶ୍ରୋତାମାନଙ୍କୁ ନିଜ ଆଖିରେ ଯାହା ଠିକ୍ ତାହା କରିବାକୁ ଅନୁମତି ଦିଏ। ବନ୍ଧୁ, ତୁମର ନିଜର ଈଶ୍ୱର ହୁଅ ଯେ ଏହି ତତ୍ତ୍ୱଗୁଡ଼ିକ ଯାହା କୁହନ୍ତି ଏବଂ ସେଗୁଡ଼ିକ ଆଜି ବହୁତ ଲୋକପ୍ରିୟ। ବନ୍ଧୁ, ମୋର ବନ୍ଧୁମାନେ, ଯେପରି ବିଭିନ୍ନ ଚର୍ଚ୍ଚ 300 ମାଇଲ ଚଉଡ଼ା ଏବଂ 1 ଇଞ୍ଚ ଗଭୀର, କାରଣ ଯଦି ଆମେ ବାସ୍ତବରେ ଶାସ୍ତ୍ର ପଢ଼ିଛେ ତାହେଲେ ଆମେ ବୁଝିପାରିବା। ବନ୍ଧୁ, ଯେପରି ଆମେ ଦେଖୁ ବାଇବଲରେ ସ୍ୱର୍ଗରେ ମନୁଷ୍ୟପୁତ୍ରଙ୍କ ଚିହ୍ନ ଦେଖାଯିବ ଏବଂ ତାପରେ ପୃଥିବୀର ସମସ୍ତ ଜନଜାତି ଶୋକ କରିବେ। କୁଙ୍ଗ ଜୋନ୍ ଇଲ୍ ପାଲେୟନ୍ ମାନଙ୍କ ଆଫଗାନିସ୍ତାନ, ଓସାମା ବିନ୍ ଲାଡେନ୍ ମୁସଲମାନ ଉଗ୍ରବାଦୀ ସମସ୍ତ ଶତ୍ରୁ ପରମେଶ୍ୱରର ଶୋକ କରିବେ, ଏବଂ ସେତେବେଳେ ସେମାନେ ମନୁଷ୍ୟପୁତ୍ରଙ୍କୁ ଶକ୍ତି ଏବଂ ମହାନ ଗୌରବ ସହିତ ସ୍ୱର୍ଗ ବେଗରେ ଆସୁଥିବା ଦେଖିବେ। ବନ୍ଧୁ, ଆପଣ କେବେ ସେହି ପଦଟି ପଢ଼ିଛନ୍ତି କି ଏବଂ ଲେଖାଗୁଡ଼ିକରେ ଆଶ୍ଚର୍ଯ୍ୟ ହୋଇଛନ୍ତି କି? ବନ୍ଧୁ, କାରଣ ଏହା କହେ ଯେ ସେ ଯେ ପ୍ରଥମଟି ସ୍ୱର୍ଗରେ ମନୁଷ୍ୟପୁତ୍ରର ଚିହ୍ନ ଦେଖାଯିବ। ଶାସ୍ତ୍ରଗୁଡ଼ିକ ବିଷୟରେ କୁହାଥିବା ଏହି ସଙ୍କେତ କ'ଣ? ବନ୍ଧୁ, ତେଣୁ ଏହି ପାଠ୍ୟକ ଆହୁରି ପୂର୍ଣ୍ଣ ଭାବରେ ବୁଝିବା ପାଇଁ ଆମକୁ ପଦପଦ ପଢ଼ିବାକୁ ପଡ଼ିବ, ପଦପଦ ଯିବାକୁ ପଡ଼ିବ, ଯେଉଁଠାରେ ଆମେ ସ୍ପଷ୍ଟ ରୂପେ ଜାଣିପାରିବା। ବନ୍ଧୁ, ମେଘରଥରେ ଖ୍ରୀଷ୍ଟ ଆଗମନ ପୂର୍ବରୁ ଦିନଗୁଡ଼ିକ କିପରି ହେବ, ଏହା ଆମକୁ ଏହି ଦୃଶ୍ୟକୁ କହିଥାଏ, ଯେପରି ମାଥିଓ 24:24 ସେଠି ଆମେ ପାଉଛୁ, କାରଣ ମିଥ୍ୟ ଖ୍ରୀଷ୍ଟିଆନ ଏବଂ ମିଥ୍ୟ ଭବିଷ୍ୟତ ବକ୍ତାମାନେ ଉଠିବେ ଏବଂ ବଡ଼ ସଂକେତ ଏବଂ ଚମତ୍କାର ପ୍ରଦର୍ଶନ କରିବେ, ଯଦି ସମ୍ଭବ ମନୋନୀତ ଲୋକଙ୍କୁ ମଧ୍ୟ ପ୍ରତାରଣା କରିବେ ବୋଲି ଆମେ ପାଉଅଛୁ। ବନ୍ଧୁ, କେଡ଼େ ସୁନ୍ଦର ଭାବରେ ଯୀଶୁ ଖ୍ରୀଷ୍ଟ କହୁଛନ୍ତି, ମିଥ୍ୟ ଖ୍ରୀଷ୍ଟିଆନ ଏବଂ ମିଥ୍ୟ ଭବିଷ୍ୟତ ଭକ୍ତମାନେ ଉଠିବେ, ଆଉ ସେମାନେ ବଡ଼ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ, ଚିହ୍ନ ଦେଖାଇବେ ଆଉ ଚମତ୍କାର ପ୍ରଦର୍ଶନ କରିବେ। ଏମିତି ସମ୍ଭବ ଯେ ଯେମାନେ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ପ୍ରତାରଣା କରିବା ପାଇଁ ଚେଷ୍ଟା କରିବେ। 25 ଆମେ ଦେଖୁଅଛୁ, ଦେଖ ମୁଁ ତୁମକୁ ପୂର୍ବରୁ କହୁଛି, ପ୍ରଭୁ ଯୀଶୁ କହନ୍ତି କି, ଏହି ଘଟଣା ସବୁ ହେବା ପୂର୍ବରୁ ମୁଁ କହିସାରୁଛି କି ଏସବୁ ଘଟିବ, ଆଉ ତୁମେ ସତର୍କ ରହିବାକୁ ହେବ, ଆଉ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। 26 ପଦରେ ଆମେ ପାଉଛୁ, ତେଣୁ ଯଦି ସେମାନେ ଆପଣଙ୍କୁ କୁହନ୍ତି ଦେଖ ସେ ମରୁଭୂମିରେ ଅଛନ୍ତି, ବାହାରକୁ ଯାଅ ନାହିଁ, କିମ୍ବା ସେ ଦେଖ ସେ ଭିତର କୋଠରୀରେ ଅଛି, ଏହାକୁ ବିଶ୍ୱାସ କର ନାହିଁ। ବନ୍ଧୁ, ଅନେକ ଲୋକ ଅନେକ ପ୍ରକାର କହନ୍ତି କି ଯୀଶୁ ଖ୍ରୀଷ୍ଟ ସେହି ମରୁଭୂମିରେ ଅଛନ୍ତି, ଆସ ଯିବା, ବା ସେ କୋଠରୀରେ ଅଛନ୍ତି, ଚାଲନ୍ତୁ ଯିବା, ଏହିପରି ସେମାନେ କହନ୍ତି। ମାତ୍ର ଯୀଶୁ ଆମମାନଙ୍କୁ ସତର୍କ ଦେଇ କହୁଛି ଏହିସବୁ ବିଶ୍ୱାସ କର ନାହିଁ, ଯେହେତୁ ଏହିସବୁ ସଙ୍କେତ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଏକ ସଙ୍କେତ। 27 ପଦରେ କହୁଛି, ପୂର୍ବପରି ବିଜୁଳି ଯେପରି ପଶ୍ଚିମ ଦିଗକୁ ଆସେ, ମଣିଷ ପୁତ୍ରଙ୍କ ଆଗମନ ମଧ୍ୟ ସେହିପରି ହେବ। ବନ୍ଧୁ, ବର୍ଷା ହେବା ସମୟରେ, ଝଡ଼ ତୋଫାନ ହେବା ବୋଲେ ସମୟରେ ଆମେ ଯେଉଁ ବିଜୁଳି ଦେଖୁ, ସେ ବିଜୁଳିଟା କ୍ଷଣକେ ମାତ୍ର ପୂର୍ବରୁ ଦକ୍ଷିଣ ପର୍ଯ୍ୟନ୍ତ ପହଞ୍ଚେ, ଆଉ ଯୀଶୁ କୃଷ୍ଣଙ୍କ ଆଗମନ ସେହିପରି ହେବ। ଯେବେ ସେ ଆସିବେ, ସମସ୍ତ ଲୋକ ପୃଥିବୀରେ ଯେତେ ବାସ କରୁଛନ୍ତି ସମସ୍ତେ ଦେଖିବେ। ଏହିପରି ନାହିଁ କି ପ୍ରଭୁ ଯୀଶୁ ଖାଲି ମରୁଭୂମିକୁ ଆସିବା, କେଉଁ କୋଠାଗୁଡ଼ିକରେ ଥିବେ, ନାହା, ସେ ସମସ୍ତେ ଦେଖିବେ। 28 କହୁଛି, ଯେଉଁଠାରେ ଶବ ଅଛି ସେଠାରେ ଉକ୍ରୋଶମାନେ ଏକତ୍ରିତ ହେବେ। ବନ୍ଧୁ, ସେହି ଦିନର ଦୁଃଖ ପରେ ତୁରନ୍ତ ସୂର୍ଯ୍ୟ ଅନ୍ଧକାରମୟ ହେବ ଏବଂ ଚନ୍ଦ୍ର ଆଲୋକ ଦେବ ନାହିଁ, ତାରାଗଡ଼ ସ୍ୱର୍ଗରୁ ଖସିଯିବେ ଏବଂ ଆକାଶର ଶକ୍ତି କମ୍ପିତ ହେବ। ବନ୍ଧୁ, ଏହିସବୁ ଲକ୍ଷଣ ଆମେ ଦେଖିସାରିଛୁ, ଘଟିସାରିଛି, ଏହା ଦର୍ଶାଉଅଛି ଯୀଶୁ ଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି, ଆଉ ଯେତେ ଲୋକ ତାହାଙ୍କଠାରେ ବିଶ୍ୱାସ କରୁଛନ୍ତି ସେମାନେ ନିଶ୍ଚିତ ରୂପେ ସେହି ସ୍ୱର୍ଗରାଜ ଯିବା ପାଇଁ ପ୍ରସ୍ତୁତ ହେବା ଅଛି। ତେବେ ଆସନ୍ତୁ ବନ୍ଧୁ, ଏହି ସଙ୍କେତ ପାଇଁ ଚିନ୍ତା କରିବା। ସୂର୍ଯ୍ୟ ଅନ୍ଧକାର ହେବା ଅର୍ଥାତ୍ ଦିନର ଆଲୋକ ରହିବ ନାହିଁ, ଆଲୋକ ରହିବ ନାହିଁ, ଏବଂ ଚନ୍ଦ୍ର ଅନ୍ଧକାର ହେବା ଅର୍ଥାତ୍ ରାତିରେ ଆଲୋକ ରହିବ ନାହିଁ, ଏବଂ ଆକାଶରେ ତାରାଗୁଡ଼ିକ ମଧ୍ୟ ରହିବ ନାହିଁ। ସବୁବେଳେ ଏହାର ଅର୍ଥଶାସ୍ତ୍ର ଅନୁଯାୟୀ ଆମେ ସମ୍ପୂର୍ଣ୍ଣ ଅନ୍ଧକାରରେ ରହିଛୁ। ବନ୍ଧୁ, ଆପଣ କେବେ ସମ୍ପୂର୍ଣ୍ଣ ଅନ୍ଧକାର ଅନୁଭବ କରିଛନ୍ତି କି? ବନ୍ଧୁ, ହୋଇଥାଇପାରେ ଆପଣ ବେଳେ ବେଳେ ସମ୍ପୂର୍ଣ୍ଣ ଅନ୍ଧକାରରେ ରହିଛନ୍ତି, ଆଉ ତାର ସେହି ଅନ୍ଧକାରର ଅନୁଭବ ଆପଣ କରିଛନ୍ତି। ଏତେ ଅନ୍ଧକାର ତୁମେ ତୁମ ପୁଅ ସାମାନରେ ହାତ ଦେଖିପାରିବ ନାହିଁ, ତେବେ ମନୁଷ୍ୟ ପୁତ୍ରଙ୍କ ଚିହ୍ନ କ'ଣ ହେବ? ଦେଖ ବନ୍ଧୁ, ବେଳେ ବେଳେ ଆମେ ଏମିତି ଅନ୍ଧାରରେ ଥାଉ, ସେତେବେଳେ ଆପଣ ନିଜ ହସ୍ତ ବି ଆପଣା ଶରୀର ବି ଦେଖିପାରିବ ନାହିଁ, ଏତେ ଅନ୍ଧକାର ତୁମ ମୁହଁ ସାମ୍ନାରେ ହାତ ଦେଖିପାରିବ ନାହିଁ, ତେବେ ମନୁଷ୍ୟ ପୁତ୍ରଙ୍କ ଚିହ୍ନ କ'ଣ ହେବ? ବନ୍ଧୁ, ଏବେ ଆମେ ଏହାକୁ କିପରି ଦେଖିବା? ମୁଁ ଆପଣଙ୍କୁ କହିବି ମନୁଷ୍ୟ ପୁତ୍ରଙ୍କ ଚିହ୍ନ କ'ଣ ହେବ। ଏହା ମୋର ଭାଇ ଓ ଭଉଣୀମାନେ, ଖ୍ରୀଷ୍ଟଙ୍କ ଚମତ୍କାର ଗୌରବମୟ କୃଷର ଚିହ୍ନ ହେବ। ସମ୍ପୂର୍ଣ୍ଣ ଅନ୍ଧକାରରେ ଆମେ ଏହାକୁ କିପରି ଦେଖିବା? ଶାସ୍ତ୍ର ସବୁବେଳେ ମୋ ସାଙ୍ଗମାନଙ୍କୁ ଶାସ୍ତ୍ରକୁ ବ୍ୟାଖ୍ୟା କରେ, ବାଇବଲ ପାଇଁ ଏହା କହିଥାଏ ଜହନରେ, ଆଉ ଅନ୍ଧକାରର ଆଲୋକ ଉଜ୍ଜଳ ହୁଏ, ଅନ୍ଧକାର ତାହା ବୁଝିପାରିଲା ନାହିଁ। ଯୀଶୁ କହିଥିଲେ ଯେ ସେ ଜଗତର ଆଲୋକ। ମୁଁ ଆପଣଙ୍କୁ ଆଜି ରାତିରେ ବନ୍ଧୁମାନଙ୍କୁ କହିବି, ଆଲୋକ ଏବଂ ଯୀଶୁଖ୍ରୀଷ୍ଟଙ୍କ କୃଷର ଶକ୍ତି ଜଗତର ସମସ୍ତ ଅନ୍ଧକାରରୁ ଅଧିକ। ବନ୍ଧୁ, ଯୀଶୁ ତୁମ ପାଇଁ ଏବଂ ମୋ ପାଇଁ ଏକ ପୁରାତନ ଦୁର୍ଗମ କୃଷରେ ତାଙ୍କର କାର୍ଯ୍ୟ ସମାପ୍ତ କଲେ ଏବଂ ସେ କହିଲେ ଏହା ସମାପ୍ତ ହୋଇଛି। ହଁ ହଁ, ମୋର ଭାଇ ଓ ଭଉଣୀମାନେ, ମଣିଷ ପୁତ୍ର ଚିହ୍ନ ନିଶ୍ଚିତ ଭାବେ କୃଷ ହେବ, ଏବଂ ଯେଉଁମାନେ ଏହା ପରିହାସ କରନ୍ତି ସେମାନେ କାନ୍ଦିବେ ଏବଂ କ୍ରନ୍ଧନ କରିବେ। ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୋ ପ୍ରିୟ ଶ୍ରୋତା, ଆମେ ବାଇବେଲରେ ପରାଜିତ ଏବଂ ଉଦାସୀନ ହୋଇ ମୁଣ୍ଡ ବୁଲାଇବା ଉଚିତ ନୁହେଁ, କାରଣ ଦୁନିଆର ଅବସ୍ଥା ଆମକୁ ହ୍ରାସ କରିଛି, କିମ୍ବା ଅର୍ଥନିରତ ଅବସ୍ଥା ଆମକୁ ହ୍ରାସ କରିଛି, କାରଣ ଶାସ୍ତ୍ରଗୁଡ଼ିକ ଆମକୁ ଉଠାଇବାକୁ କହନ୍ତି। ବନ୍ଧୁ, ଆମର ମୁଣ୍ଡ ପାହାଡ଼କୁ ଯାଉ, ଯେଉଁଠାରେ ଆମର ସାହାଯ୍ୟ ପ୍ରଭୁଙ୍କଠାରେ ଆସେ ବୋଲି ଗୀତ ସଙ୍ଗୀତ ଲେଖନ୍ତି। ମୁଁ ଆଜି ରାତିରେ ଆପଣଙ୍କୁ କହିବାକୁ ବା ଆଜି ପ୍ରଭାତରେ ଆପଣଙ୍କୁ କହିବାକୁ ଆସୁଛି ଯେ ଆମେ ଯେଉଁ ସମୟ ମଧ୍ୟରେ ବାସ କରୁଛୁ ତାହା ନିର୍ଣ୍ଣୟ କରିବାକୁ ହେବ ପ୍ରଭୁ। ଚାଲନ୍ତୁ। ସେହି ସମୟ ନିକଟ, ବହୁତ ନିକଟ। ଆମେ ସେହି ସମୟକୁ ନିଜକୁ ନିର୍ଣ୍ଣୟ କରିବାକୁ ହେବ। ପ୍ରଭୁଙ୍କ ପ୍ରତ୍ୟାବରଣ ବା ପ୍ରଭୁଙ୍କ ଆଗମନ ପାଇଁ ସମୟ ଆସିଛି। ଏବଂ ମୁଁ ଆପଣଙ୍କୁ କହିବାକୁ ଦେବି ଯେ ଯୀଶୁ ପ୍ରଥମ ଥର ଆସିବା ପରେ ସେ ନମ୍ର ଓ ନମ୍ର ହୋଇ ଆସିଲେ। ବର୍ତ୍ତମାନ ସେ ବିଚାରକର୍ତ୍ତା ଗୌରବମୟ ରୂପେ ଆସିବେ। ଆଉ ଯେତେ ଲୋକ ତାହାଙ୍କଠାରେ ବିଶ୍ୱାସ କରୁଛନ୍ତି ସେମାନଙ୍କୁ ସେହି ସ୍ୱର୍ଗରାଜକୁ ନେବେ। ବନ୍ଧୁ, ଆପଣମାନେ ସେହି ସ୍ୱର୍ଗରାଜକୁ ଯିବା ପାଇଁ ଇଚ୍ଛା କରୁଛନ୍ତି କି? ଯେହେତୁ ସେହି ସ୍ୱର୍ଗରାଜ୍ୟରେ ଦୁଃଖ କଷ୍ଟ ବାଧା କ୍ଲେଶ ନଥିବ, କି କୌଣସି ପ୍ରକାର ଅତ୍ୟାଚାର ନଥିବ, କି କୌଣସି ପ୍ରକାର ଦାସତ୍ୱ ନଥିବ, ସମସ୍ତେ ସ୍ୱତନ୍ତ୍ର ପରମେଶ୍ୱରଙ୍କ ସମ୍ମୁଖରେ ଥିବେ। ତାହେଲେ ଚାଲନ୍ତୁ ନିଜେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଓ ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ, ଶୁଣି ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। Adventist Media Center India র স্পেলিং হেউছি ADVENTISTMEDIACENTREINDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।